ହ୍ୟାଲୋ ନମସ୍କାର, ମୁଁ ଦୀପ୍ତିମୟୀ ଏଡ଼ିଶାଠି କହୁଛି। ଆମ ବସ୍ତିରେ ପାଣି ଆସୁଛି, ଗୋଟିଏ ଘଣ୍ଟା ଆସୁଛି, ଗୋଟେ ଘଣ୍ଟା ପାଣି ଦିନଟାକ ଦିନ 24 ଘଣ୍ଟା ବ୍ୟବହାର କରିବା ସମ୍ଭବ ନୁହେଁ। ଯଦି ଦିଓଳି ପାଣି ସମସ୍ତଙ୍କ ପାଇଁ ଛଡ଼ାଯାଆନ୍ତା ତାହେଲେ ସମସ୍ତେ ଉପକୃତ ହୁଅନ୍ତେ। ଟିକେ ଉପରକୁ ଯେଉଁମାନେ ଅଛନ୍ତି, ଯଦି ସ୍ଲୋ ଯେଉଁଦିନ ପାଣି ଆସିଲା ସେମାନେ ସମ୍ପୂର୍ଣ୍ଣ ପାଣି ମିଳେ ନାହିଁ, ସେମାନେ ପାଣି ସମ୍ପୂର୍ଣ୍ଣ ପାଆନ୍ତି ନାହିଁ, ଖାଲି ନା ନଳକୂପ ଉପରେ ନିର୍ଭର କରନ୍ତି। ଏଇ ସାଇଡ଼ ଥିବା ନଳକୂଟି ଚାଲୁଛି, କେତେବେଳେ ଚାଲୁନି, ଭାଙ୍ଗିକି ଭାଙ୍ଗିଗଲା ଦିନ ପ୍ରାୟ ଦୂର ବାଟକୁ ପାଣି ଆଣିବାକୁ ଯିବାକୁ ପଡେ। ଆପଣ ଯଦି ବି ପାଣିଟା ଦିଓଳି ଛାଡିବା ବ୍ୟବସ୍ଥା କରନ୍ତେ ଭଲ ହୁଅନ୍ତି, ଆମେ ସମସ୍ତେ ଉପକୃତ ହୁଅନ୍ତୁ। ରହିଲି, ନମସ୍କାର।